उच्यते। सद्धन भाग
सद्धन
देव
देव
परमेश्वर
परमेश्वर
द्विज
द्विज
ब्राह्मण
ब्राह्मण
गुरु
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 प्राज्ञ
प्राज्ञ
पूज्य व्यक्तिगण
पूज्य व्यक्तिगण
पूजनं
पूजनं
पूजा
पूजा
शौचं
शौचं
शुचि
शुचि
आर्जवम
आर्जवम
सरलता
सरलता
ब्रह्मचर्यम
ब्रह्मचर्य
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 अहिंसा
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 च
च
मध्यम
मध्यम
शारीरम
शारीरम
शारीरिक
शारीरिक
तपः
तपः
तपस्या
तपस्या
उच्यते
उच्यते
कह जाए
कह जाए।
शुक्र अनुवाद श्री श्रीमद भक्तिवेदांत स्वामी प्रभुपाद महाराज द्वारा इंग्रजी एवं श्री श्रीमद गौरबंध स्वामी महाराज द्वारा ओडिया शारीरिक तपस्या निम्न मत अटे परमेश्वर ब्राह्मण आचार्य बा गुरु एवं पूज्य व्यक्ति तथा पितामाता आदि पूजा शुचि बा पवित्रता सरलता ब्रह्मचर्य एवं अहिंसा आचरण मध्य शारीरिक तप अटे। भगवती कह भगवान एटारे विभिन्न प्रकार तपस्या और व्रत विधि आचरण कथा कहते प्रथम से शारीरिक तपस्या कथा कहते व्यक्ति प्रथम शिखा उचित किपर भगवान को किंबा देवता मानक प्रणाम व सम्मान जनवा को पड़ किपर उपयुक्त योग्य ब्राह्मण मानक गुरु व आचार्य को एवं पितामाता पी पूज्य गुरुजन मानक कि वेद ज्ञान अर्जन कर पंडित को प्रणाम जनवाक हम ता शिखा उचित एम को उपयुक्त सम्मान प्रदर्शन करवा उचित व्यक्ति अंतर्गही शौच भाव अभ्यास करवा उचित एवं अति सरल व्यवहार किपर करने हम ता शिखा उचित से एपरी काम करना जहाँ शास्त्र अनुमोदित नुहे से बिवाहित पत्नी बा बिवाहित पत्नी व्यतीत अन्य पत्नी सहित रतिक्रीड़े व्यापृत होगा उचित नुहे कारण शास्त्र में केवल बिवाहित पत्नी सहित रति करने को निर्देश दि जाए अन्यथा नुहे यह ब्रह्मचर्य आचरण कह जाए एगुड़ी हूँ शारीरिक तपस्या बा व्रत विधि अवलंबन अटे। तेणु भगवान भगवद्गीतार सप्तश अध्याय यज्ञ दान तप ये तीन विषय वर्णना करण सत्व रजतम त्रिगुण से किभली भाव में यह सब करेणु ये तपस्या विषय वर्णना कर तपस्या पुणी तीन भाग में विभक्त गोटे हूँ शारीरिक तपस्या गोटे हूँ मानसिक तपस्या आ गोटे हूँ बाह्यिक तपस्या काय मन वाक्य तीन भाव आम शरीर जो रही तीन भाव में आम कार्य करूचे आम जो कार्य प्रथम करूचे प्रथम मन में से चिंताटा आसपर आम शरीर द्वारा से कार्य करक्य कथा सब कहे तेनाली भाव में तीन भाव में सब कार्य होय मन वाक्य तेनाली तपस्या तीन भाव में व्यक्त रोचे गोटे हूँ शारीरिक तपस्या गोटे हूँ बाचिक तपस्या आ गोटे मानसिक तपस्या तेणु यही तीन प्रकार तपस्या पुणी तापर भगवान कहे सत्यगुण में किभली भाव में तपस्या होती रजगुण में किभली तपस्या करा तमगुण में जो मैंने रोचे से तपस्या किभली भाव कर तेणु प्रथम शारीरिक तपस्या विषय वर्णना करने भगवान कहते शारीरिक तपस्या आम जब शरीर को तपस्यापाई व्यवहार करवा शरीर द्वारा आम शरीर हूँ मानव समाज जो मानव जन्म प्राप्त होनव शरीर प्राप्त हो मानने भगवान ऋषभदेव कहते श्रीमद भागवत पंचम स्कंधे जे मानव शरीर हूँ तपस्या उद्दिष्ट से कहते श्रीमद भागवत पंचम स्कंधे जे नायंग देहो देहो भाजांग नुलोके कष्टान कामान अर्हते विभुजांगे तपो दिव्यम पुत्र का जेन सत्यम शुद्धे यस्मात् ब्रह्म सौख्यम सुअन आम साधारणतः मानव मैंने जो मानव जन्म प्राप्त हो मानव जीवन लक्ष्य से कौन भाव ना आमे जदि अधिक रु अधिक रोजगार करी अधिक रु अधिक उपभोग करी परिवा ये होची आम मानव जीवन सार्थक होगा भावुं कि प्रकृत में जो मैंने साधु शास्त्र गुरु एथिरे से सब कथा कह जाए भगवान निजे अवतार नहीं ऋषभ अवतार ऋषभदेव सी कहते श्रीमद भागवत पंचम स्कंधे जे मानव जन्म पशु भाई जीवन जापन करने उद्दिष्ट नुहे जमी पशु उदाहरण देखते बीट बढ़ाओ नायम देह देह भाजा नुल्के कष्टान कामान अर्ते बीटभुजा बीटभुजा मान विष्ठा भोजनकारी जे कि घुषुरी शुकर मानव जन्म से घुषुरी भाई जीवन जापन करने उद्दिष्ट नुहे मानव जन्म घुषुरी सका सन्ध्या पर्यटन कौटी आहार निद्रा भय मैथुन साधारण पशु মানে এই চারোটি জিনিস বা শরীর যে আবশ্যকতা রয়েছে এই শরীর আবশ্যকতা পূরণ করা সে ব্যস্ত রয়েছেন কিন্তু মানব জন্ম সেখানে উদ্দিষ্ট নয় মানব জন্ম শব্দ কুমার এ কষ্টান কামান অর্হতে বিড়ু যাঙ্গে এ মানে মানব শরীর এই কষ্ট কাম পাই যোগ্য নয় মানব জন্ম কণ পাই উদ্দিষ্ট না তপ দিব্যম পুত্রকা জেন সত্য আমার দিব্য তপস্যা করা উদ্দিষ্ট হয়েছে এ শরীর তপস্যা করা উদ্দিষ্ট হয়েছে এবং তপস্যা কলে কম হব না সত্যম শুদ্ধে আমার যে আমার যে চেতনা বা আমার হৃদয় যে প্রকার মহিলা সব রয়েছে বিভিন্ন প্রকার অনর্থ রয়েছে বিভিন্ন প্রকার সত্য রজ তম ত্রিগুণরে যে ত্রিগুণর প্রতিক্রিয়া অনুসারে বিভিন্ন প্রকার গুণর প্রভাব আমার রয়েছে সেই প্রভাবর যদি আমি মুক্ত হয়ে পারিবা এই তপস্যা দ্বারা যদি সেই প্রভাবর আমি মুক্ত হয়ে পারিবা তাহলে আমার সত্য শুদ্ধি হব বা আমার চেতনা নির্মল চেতনা বা প্রকৃত চেতনা আমি প্রাপ্ত হবা তেমন এই শুদ্ধ সত্য শুদ্ধি হলে ভগবান কুছেন যে সত্যম শুদ্ধে যস্মা ব্রহ্ম সৌখ্যম তু আনন্দম সমস্তে সুখ পাইয়া চেষ্টা করছেন বা সমস্ত আনন্দ পাইয়া চেষ্টা করছেন কিন্তু আনন্দ কোথায় মিলিব সে জাঁপার না সে ভাবছেন যদি ইন্দ্রিয় আমি কিছু উপভোগ দিয়ে তাহলে আমি প্রকৃত আনন্দ প্রাপ্ত হয়ে পড়ি কিন্তু প্রকৃতরে সে আনন্দটা প্রকৃত আনন্দ নুহ ভগবান ভগবদ গীতার পঞ্চম অধ্যায়ে কেছেন যে সাধারণত সমস্তে ভৌতিক ইন্দ্রিয় দ্বারা আনন্দ প্রাপ্ত হওয়া চাহুন কিন্তু সে আনন্দ হচ্ছে আদ্য অন্তবন্ত কৌন্তেয় যেহি সংস্পর্শা ভোগা দুঃখ জোন এবতে আদ্য অন্তবন্ত কৌন্তেয় নন্দেশু রমতে বুদ্ধ আমি ইন্দ্রিয় মানুষ যে সুখ প্রদান করি ভাবছি আমি আনন্দ প্রাপ্ত হয়ে পড়ি ভগবান কেছেন এই যে সংস্পর্শ যা ভোগা যে আমি প্রাপ্ত হচ্ছে ইয়ে হচ্ছে দুঃখ জন এই সুখ প্রাপ্ত হওয়া বহু কষ্ট করা পড়ছে দুঃখর এই সুখ কিছু প্রাপ্ত হচ্ছে এবং যদি বা কিছু সুখ আমি প্রাপ্ত হচ্ছে আদ্য অন্তবন্ত কমতি যে সুখর আদি অছি সে সুখর মধ্যে অন্ত অন্ত অছি তেমন নতেসু রমতে বুদ্ধ যে বুদ্ধিমান ব্যক্তি সেমানে সেতিরে আনন্দ প্রাপ্ত হওয়া চেষ্টা করতে না তেমন সেমানে এই যে প্রকৃত বুদ্ধিমান ব্যক্তি ঋষভদেব যদি কৌশল সেমানে এই শরীরকে তপস্যা মাধ্যমে এই তপস্যা মাধ্যমে সেমানে আনন্দ প্রাপ্ত হন্তি সে আনন্দ হচ্ছে সত্যম শুদ্ধি দশমা ব্রহ্ম সৌখ্যম তু আনন্দ সে আনন্দ হচ্ছে প্রকৃত অনন্ত সুখ অনন্ত আনন্দ সেমানে প্রাপ্ত হয়ে সেটাই ভগবদ গীতার পঞ্চম অধ্যায়ের মধ্যে ভগবান শ্রদ্ধা কৌশল যে বাহ্য স্পর্শে সুশক্ত আত্মা বিন্দন্তি আত্মনি যত সুখম সহযোগ ব্রহ্মযুক্ত আত্মা সুখম অক্ষয়ম অস্মতে আমি যে ইন্দ্রিয় দ্বারা যে সুখ প্রাপ্ত হওয়া চাহুছে সে যে নিবৃত রোচ্ছেন বাহ্য স্পর্শে অশক্ত আত্মা অশক্ত যে রোচ্ছেন আসক্তি না তাঁকর সে নিবৃত রোচ্ছেন এবং বিন্দন্তি আত্মনি যত সুখম আত্মার যে সুখ সে প্রাপ্ত হচ্ছে সহযোগ ব্রহ্মযুক্ত আত্মা সুখম অক্ষয়ম অস্মতে সে সুখ হচ্ছে অক্ষয় সুখ সে সুখ সরিব না যাকে আমার চৈতন্য মহাপ্রভু চৈতন্য শিক্ষাষ্টকম করেছেন আনন্দ বোধি বর্ধন সে আনন্দটা সবুলে বড়ি বড়িকা চলব আনন্দ রূপক সাগর সবুলে বড়ি বড়িকা চলব সেই ঋষভদেব মধ্যে কৌশল ব্রহ্ম সুখ অনন্ত অনন্ত সুখ প্রাপ্ত হওয়া সে সুখ শেষ হব না সে সুখ সবুলে বড়ি বড়িকা চলব তেমন এই তপস্যা মানব জীবন সেই তপস্যা উদ্দিষ্ট তেমন এই শরীর তপস্যা আমি কিভাবে করা ভগবান কৌশল এই যে আমার অন্য মানুষ পূজা করা বা সম্মান জাঁয়া এ আমার আমার ভৌতিক শরীর যে আমি প্রাপ্ত হয়েছে এ ভগবান সম্মান ন জাঁয়ার আমি এই শরীর প্রাপ্ত হচ্ছে তেমন কিন্তু না আমি নিজে ভাবছে আমার যে অহংকার রয়েছে এই অহংকার হচ্ছে সবুঠারু সূক্ষ্ম স্তরের অছি ভগবদ্গীতার তৃতীয় অধ্যায়ে ভগবান কেছেন যে ইন্দ্রিয়াণি পরাণ আহ ইন্দ্রিয়েভ্য পরাণ মন মনসস্তু পরা বুদ্ধি যো বুদ্ধি পরতস্তু স তেমন ইন্দ্রিয় মানক ঊর্ধ্বরে হচ্ছে মন মনর ঊর্ধ্বরে হচ্ছে বুদ্ধি বুদ্ধির ঊর্ধ্বরে হচ্ছে অহংকার তেমন অহংকারটা হচ্ছে সবুঠারু মানে শ্রেষ্ঠ স্তরের অছি তেমন ইয়ে হচ্ছে আমার মন বুদ্ধি এবং অহংকার ইয়ে যে হচ্ছে আমার সূক্ষ্ম শরীর এই অহংকার হচ্ছে সবুঠারু উন্নত স্তরের অছি কিন্তু ইয়ে অহংকার প্রভুপাদ মহারাজ কেছেন ইয়ে হচ্ছে আমার ফলস ইগো বা ইয়ে হচ্ছে মিথ্যা অহংকার তেমন সমস্ত গর্ব রয়েছে সমস্ত গর্ব রয়েছে যে আমি আমাকে বা মোর এইসব রয়েছে মোর এত শক্তি রয়েছে মোর এত ক্ষমতা রয়েছে মোর এত বুদ্ধি রয়েছে আমাকে কূলের যা তো ବା ମୁଁ ଆମକ ଦେଶରେ ଜାତ, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅହଙ୍କାର ସବୁ ରହିଛି। ଇଏ ହେଉଛି ମିଥ୍ୟା ଅହଙ୍କାର। ତେଣୁକରି ଗର୍ବ ଦମ୍ଭ ସବୁ ଯେଉଁ ରହିଛି ଆମର, ସେଥିପାଇଁ ଆମେ ଅନ୍ୟମାନଙ୍କୁ ସମ୍ମାନ ଜଣାଇବା ପାଇଁ ଯେ ଚେଷ୍ଟା କରୁନୁ, ଏମିତିକି ଭଗବାନ ମଧ୍ୟ ସମ୍ମାନ ଜଣାଉନାହାନ୍ତି ଲୋକମାନେ। ତେଣୁ ଇଏ ହେଉଛି ମିଥ୍ୟା ଅହଙ୍କାର ଦ୍ୱାରା ବଶବର୍ତ୍ତୀ ହେଇକିରି ସେମାନେ ଅନ୍ୟମାନଙ୍କୁ ସମ୍ମାନ ଜଣାଉନାହାନ୍ତି। କିନ୍ତୁ ଭକ୍ତି ମାର୍ଗରେ ଆମର ମହାପ୍ରଭୁ ସେଥିପାଇଁ କହିଛନ୍ତି ଯେ ତୃଣାଦପି ସୁନିଚେନ ତରୁଡ଼ିବ ସେହି ସୁନା ଅମାନୀନ ମାନଦେନ କୀର୍ତ୍ତନୀୟ ସଦାହରି। ଆମେ ନିଜକୁ ଭଗବାନଙ୍କର ଭକ୍ତ ହେବା ପାଇଁ ବା ଭଗବାନଙ୍କର ନାମ ଉଚ୍ଚାରଣ କରିବା ପାଇଁ, ତେଣୁ ଆମକୁ ଏଇସବୁ ଆବଶ୍ୟକତା ରହୁଛି। ପ୍ରଥମେ ହେଉଛି ନିଜକୁ ତୃଣାଦପି ସୁନିଚେନ, ନିଜକୁ ବହୁତ ନୀଚ ମନେ କରିବାର ଅଛି, ତୃଣ ସ୍ୱରୂପରେ ମଧ୍ୟ ନୀଚ ମନେ କରିବାର ଅଛି, ଏବଂ ବୃକ୍ଷ ଯେମିତି ସବୁକିଛି ସହି ନେଉଛି ସେଇଭଳି ଭାବରେ ଆମକୁ ମଧ୍ୟ ସହିବାକୁ ପଡ଼ିବ। ତୃଣାଦପି ସୁନିଚେନ ତରୁଡ଼ିବ ସେହି ସୁନା, ଏବଂ ନିଜେ ଆମେ ମାନ ଦାବି କରିବା ନାହିଁ, ଅନ୍ୟମାନଙ୍କୁ ସମସ୍ତଙ୍କୁ ସମ୍ମାନ ଦେବା, ଅମାନିନା ମାନ ଦେନ କୀର୍ତ୍ତନୀୟ ସଦାରେ। ଏହି ସ୍ତରକୁ ଜଣେ ଆସିଲେ ସେମାନେ ଭଗବାନଙ୍କର ନାମ କୀର୍ତ୍ତନ ବା ନାମ ଜପ ଇତ୍ୟାଦି କରିବା ପାଇଁ ସେମାନେ ଯୋଗ୍ୟ ହେବେ। ତେଣୁ ଇଏ ହେଉଛି ସମ୍ମାନ, ଅନ୍ୟମାନଙ୍କୁ ସମ୍ମାନ ଦେବା, ଇଏ ହେଉଛି ପ୍ରାଥମିକ ଆବଶ୍ୟକତା ରହୁଛି। ଯେ ଇଏ ହେଉଛି ଗୋଟେ ତପସ୍ୟା, ଯେଉଁମାନେ ଏ ତପସ୍ୟା କରୁନାହାନ୍ତି, ଯେମିତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଆ ପୂର୍ବରୁ ଷୋଡ଼ଶ ଅଧ୍ୟାୟରେ ଭଗବାନଙ୍କ କଥା କହୁଛନ୍ତି, ସେମାନେ କାହାକୁ ସମ୍ମାନ ଦେବେନି। ସେମାନେ ଦମ୍ଭ ଦର୍ପ ଅଭିମାନସ୍ୟ କ୍ରୋଧ ପାରୁଷ୍ୟମେବ ଚ ଅଜ୍ଞାନଂ ଚାବି ଯାତ ସେ ପାର୍ଥ ସମ୍ପଦ ମହାସ। ସେମାନେ କାହାକୁ ସମ୍ମାନ ଦେବେ ନାହିଁ, କିନ୍ତୁ ସମସ୍ତଙ୍କୁ ସମ୍ମାନ ଦାବି କରିବେ। ଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। କିନ୍ତୁ ଯେଉଁମାନେ ପ୍ରକୃତରେ ଶରୀର ତପସ୍ୟା କରିବା ପାଇଁ ଚାହୁଁଛନ୍ତି, ସେମାନେ ଏଇ ଜିନିଷକୁ ବୁଝିବା କଥା ଯେ ସେମାନେ ସମସ୍ତଙ୍କୁ ସମ୍ମାନ ପ୍ରଦାନ କରିବା କଥା, ବିଶେଷ ଭାବରେ ଭଗବାନଙ୍କୁ ଦ୍ୱିଜ ଅର୍ଥାତ୍ ଯେଉଁମାନେ ବ୍ରାହ୍ମଣ ବା ଦ୍ୱିତୀୟ, ଦ୍ୱିଜର ଅର୍ଥ ହେଉଛି ଦ୍ୱିତୀୟ ଜନ୍ମ ଯେଉଁମାନଙ୍କର। ଆମେ ସମସ୍ତେ ଆମର ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି ଆମେ ଜନ୍ମନା ଜାୟତେ ଶୂଦ୍ର, ସମସ୍ତେ ଯେତେବେଳେ ଜନ୍ମ ହେଉଛନ୍ତି ସେମାନେ ଶୂଦ୍ର ସ୍ତରରେ ରହୁଛନ୍ତି। ସଂସ୍କାରାତ୍ ଭବେ ଦ୍ୱିଜ, ସଂସ୍କାର ପ୍ରାପ୍ତ ହେଲେ ସେମାନେ ଦ୍ୱିଜତ୍ୱ ପ୍ରାପ୍ତ ହେଉଛନ୍ତି ବା ଦ୍ୱିତୀୟ ଜନ୍ମ ପ୍ରାପ୍ତ ହେଉଛନ୍ତି। ତେଣୁ ସେଭଳି ଭାବରେ ପକ୍ଷୀକୁ ମଧ୍ୟ ଦ୍ୱିଜ ବୋଲି କୁହାଯାଏ, କାହିଁକି ପକ୍ଷୀ ପ୍ରଥମେ ଅଣ୍ଡାରେ ଅଣ୍ଡା ଆକାରରେ ଆସେ, ତାପରେ ପୁଣି ଅଣ୍ଡାରୁ ସେ ଜାତ ହୁଏ, ତେଣୁ ସେଥିପାଇଁ ପକ୍ଷୀକୁ ମଧ୍ୟ ଦ୍ୱିଜ ବୋଲି କୁହାଯାଉଛି ବା ତାର ଦ୍ୱିତୀୟ ଜନ୍ମ ହେଉଛି। ତେଣୁ ଯେଉଁମାନେ ସଂସ୍କାର ଲାଭ କରୁଛନ୍ତି, ବିଶେଷ ଭାବରେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏଇ ତିନୋଟି ଉଚ୍ଚ ଶ୍ରେଣୀର ଲୋକମାନେ, ସେମାନଙ୍କୁ ତାଙ୍କୁ ଦ୍ୱିତୀୟ ଜନ୍ମ ଦିଆଯାଏ, ତାଙ୍କୁ ସଂସ୍କାର କରାଯାଏ, ତେଣୁ ସେମାନଙ୍କୁ ଦ୍ୱିଜ ବୋଲି କୁହାଯାଉଛି। ଏବଂ ସଂସ୍କାରାତ୍ ଭବେ ଦ୍ୱିଜ, ତାପରେ ବେଦ ପାଠାତ୍ ଭବେ ବିପ୍ର, ଦ୍ୱିଜ ଯେଉଁମାନେ ହେବେ ସେମାନଙ୍କୁ ବେଦ ପଢ଼ିବାର ଅଧିକାର ରହିଛି। ଯେଉଁମାନଙ୍କର ଯେଉଁମାନେ ସଂସ୍କାର ପ୍ରାପ୍ତ ହେଇନାହାନ୍ତି ସେମାନେ ବେଦ ଅଧ୍ୟୟନ କରିପାରିବେ ନାହିଁ, ତେଣୁ ବେଦ ଅଧ୍ୟୟନ କଲେ ସେମାନଙ୍କୁ ବିପ୍ର ବୋଲି କୁହାଯାଉଛି। ବେଦ ପାଠାତ୍ ଭବେ ବିପ୍ର, ବେଦ ଅଧ୍ୟୟନ କରିକି ସେମାନେ ଯଦି ବ୍ରହ୍ମକୁ ଜାଣିପାରିଲେ ତାହେଲେ ବ୍ରହ୍ମ ଜାଣନ୍ତି ଏତି ବ୍ରାହ୍ମଣ। ତ ବ୍ରାହ୍ମଣ ଅର୍ଥ ନୁହଁ ଯେ ଜଣେ ବ୍ରାହ୍ମଣ କୁଳରେ ଜନ୍ମ ହେଇଗଲେ ସେ ବ୍ରାହ୍ମଣ ହେଇଗଲା, ତା ନୁହଁ, ସିଏ ଯଦି ପ୍ରକୃତରେ ବ୍ରହ୍ମକୁ ଜାଣନ୍ତି ତାହେଲେ ତାଙ୍କୁ ବ୍ରାହ୍ମଣ ବୋଲି କୁହାଯାଏ। ସେଥିପାଇଁ ବସ୍ତୁ ସିଦ୍ଧାନ୍ତ ସଂସ୍କୃତ ତାକୁ କହନ୍ତି ଯେ ବ୍ରହ୍ମ ତତ୍ତ୍ୱ ନ ଜାଣନ୍ତି ବ୍ରହ୍ମ ସୂତ୍ରେଣ ଗର୍ବିତା, ଗୋଟେ କେବଳ ପଇତା ପକେଇ ଦେଇଛନ୍ତି ମାନେ ସେମାନେ ଭାବୁଛନ୍ତି ଆମେ ବ୍ରାହ୍ମଣ ବୋଲି, କିନ୍ତୁ ବ୍ରହ୍ମର ତତ୍ତ୍ୱ ଏସବୁ ଜିନିଷ ଜାଣୁନାହାନ୍ତି, ତେଣୁ ସେମାନେ ପ୍ରକୃତ ବ୍ରାହ୍ମଣ ନୁହନ୍ତି। ଯାହା ବି ହଉ, ସେମାନଙ୍କୁ ଦେବ ଦ୍ୱିଜ ଗୁରୁ ଏବଂ ଗୁରୁଦେବଙ୍କୁ ମଧ୍ୟ ଏବଂ ପ୍ରାଜ୍ଞ ବୋଲି ଯେଉଁମାନେ ବିଦ୍ୱାନ ବ୍ୟକ୍ତି ଏବଂ ସେମାନେ ଗୁରୁ ମଧ୍ୟ ଏଠି ବି କୁହାଯାଉଛି ପୂଜ୍ୟ ବ୍ୟକ୍ତିଗଣ, ଯାହାକି ଆମର ପିତାମାତା, ଏମାନେ ମଧ୍ୟ ସେମାନେ ଆମର ଗୁରୁସ୍ଥାନୀୟ, ସେମାନେ ମଧ୍ୟ ଆମକୁ ସବୁ ଶିକ୍ଷା ପ୍ରଦାନ କରୁଛନ୍ତି। ତେଣୁ ଏମାନଙ୍କୁ ଯଦି ସମ୍ମାନ ପୂଜନ ବା ସେମାନଙ୍କୁ ସମ୍ମାନ ଦେବା, ମାନ ପ୍ରଦାନ କରିବା, ତାହେଲେ ଇଏ ଗୋଟେ ଶାରୀରିକ ତପସ୍ୟା। ତେଣୁ ଏଇସବୁ ଜିନିଷ ଯେଉଁମାନେ କରୁନାହାନ୍ତି ମାନେ ସେମାନେ ଏଇ ଶରୀର ତପସ୍ୟା ସେମାନେ କରୁନାହାନ୍ତି, ଶାରୀରିକ ତପସ୍ୟା କରୁନାହାନ୍ତି। ଏବଂ ଶୌଚମ, ଶୌଚ କହିଲେ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା, ଯେଉଁ ବାଥରୁମ୍ ଇତ୍ୟାଦି ଗଲା ମାନେ ସବୁ ଧୁଆଧୁଇ ହେବା, ଗୋଡ଼ ହାତ ଧୁଆଧୁଇ ହେବା, ଇଏ ହେଉଛି ଶୌଚ। ଏବଂ ଆର୍ଯ୍ୟବମ କହିଲେ ଯେଉଁ ସରଳ ଜୀବନଯାପନ, ଆଉ ବହୁତ ଗୁଡ଼ାଏ ବାହ୍ୟ ଆଡ଼ମ୍ବର ଏସବୁ ଜିନିଷ ଦରକାର, ଏଇଟା ଦରକାର ସେଇଟା ଦରକାର, ଏମିତି କରି ବିଭିନ୍ନ ପ୍ରକାର ଯେଉଁ ବର୍ତ୍ତମାନ ଯୁଗରେ ବହୁତ ପ୍ରକାର ଯେଉଁଗୁଡ଼ାକ ଜଟିଳ ଜୀବନଯାପନ ହେଇଯାଉଛି, କମ୍ ମାନେ ସିମ୍ପୁଲ ଲିଭିଂ ନ କରିକି ସେମାନେ କମ୍ପ୍ଲେକ୍ସ ଲିଭିଂ ହେଇଯାଉଛି। ସେଥିପାଇଁ ମହାତ୍ମା ଗାନ୍ଧୀ ମଧ୍ୟ ସେଇଟା କହିଥିଲେ ସିମ୍ପୁଲ ଲିଭିଂ ହାଇ ଥିଙ୍କିଂ, ସରଳ ଜୀବନଯାପନ କରି ଉଚ୍ଚ ଚିନ୍ତା କରିବା ପାଇଁ କୁହାଯାଉଛି। ଏ ଆର୍ଯ୍ୟବମ ହେଉଛି ସରଳ ଜୀବନଯାପନ ଯେଉଁମାନେ କରୁଛନ୍ତି ସେମାନେ ଗୋଟେ ତପସ୍ୟା ଆଚରଣ କରୁଛନ୍ତି, ଶାରୀରିକ ତପସ୍ୟା ଆଚରଣ କରୁଛନ୍ତି। ଏବଂ ବ୍ରହ୍ମଚର୍ଯ୍ୟ, ଆମର ଯେମିତି ଆଶ୍ରମ ସବୁ ରହିଛି ବ୍ରହ୍ମଚର୍ଯ୍ୟ ହେଉଛି ପ୍ରଥମ ଆଶ୍ରମ। ଯେଉଁମାନେ ବ୍ରହ୍ମଚର୍ଯ୍ୟ କେମିତି କରାଯିବ ଆମର ଭାଗବତ ସପ୍ତମ ସ୍କନ୍ଧରେ ନାରଦ ମୁନି ଯୁଧିଷ୍ଠିର ମହାରାଜଙ୍କୁ ସେ ବିଷୟରେ ବର୍ଣ୍ଣନା କରିଛନ୍ତି। ବ୍ରହ୍ମଚର୍ଯ୍ୟ ବ୍ରହ୍ମଚାରୀ ଗୁରୁକୁଳେ ବସନ୍ତାନ୍ତ ଆଚରଣ ଦାସବ ନିଚ ଗୁରୁ ସୁହୃଦ ସୁଦୃଢ଼ ସୁହୃଦ। ମାନେ ବ୍ରହ୍ମଚାରୀ ଯେ ସେ ଗୁରୁକୁଳରେ ରହିବେ ଏବଂ ବସନ୍ତାନ୍ତ ସେମାନେ ସବୁକିଛି ନିଜର ସଂଯମ ଆଚରଣ କରିବେ। ବ୍ରହ୍ମଚାରୀ ଗୁରୁକୁଳେ ବସନ୍ତାନ୍ତ ଆଚରଣ ଦାସବ ମାନେ ଜଣେ ଯେମିତି ଦାସ ବା ଜଣେ ଭୃତ୍ୟ ଜଣେ ମାଲିକ ପକ୍ଷରେ ଯେଉଁଭଳି ଭାବରେ ଆଚରଣ କରେ ସେଇଭଳି ଭାବରେ ଗୁରୁଙ୍କ ସହିତ ସେ ଆଚରଣ କରିବେ ଏବଂ ଗୁରୁଙ୍କ ପ୍ରତି ସବୁ ପ୍ରକାର ସୁଦୃଢ଼ ସୁହୃଦ ତାଙ୍କ ପ୍ରତି ସବୁ ପ୍ରକାର ସେ ତାଙ୍କର କେମିତି ବିଶ୍ୱାସ ଭାଜନ ହେବେ ସେଭଳି ଭାବରେ ସେମାନେ କାର୍ଯ୍ୟ କରିବେ। ଏ ହେଉଛି ବ୍ରହ୍ମଚାରୀର ନିୟମ। ତେଣୁ ବ୍ରହ୍ମଚାରୀ ଯେତେବେଳେ ତାପରେ ଯେତେବେଳେ ଗୃହସ୍ଥ ଆଶ୍ରମକୁ ଆସିବା ପାଇଁ ଚାହିଁବେ ଯଦି ବ୍ରହ୍ମଚାରୀ ସବୁ ବ୍ରହ୍ମଚାରୀ ପୁରା ଆଜୀବନ ରହିବେ ତାହେଲେ ସେଇଟା ସବୁଠୁ ଶ୍ରେଷ୍ଠ ଆଶ୍ରମ। ଯେମିତି ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ହେଉଛନ୍ତି ଆଜୀବନ ବ୍ରହ୍ମଚାରୀ ରହିଥିଲେ। ତେଣୁ ଯେଉଁମାନେ ବ୍ରହ୍ମଚାରୀ ରହି ନପାରିବେ ସେମାନଙ୍କ ପାଇଁ ଗୃହସ୍ଥ ଆଶ୍ରମ ରହିଛି। କିନ୍ତୁ ଗୃହସ୍ଥ ଆଶ୍ରମ ମାଧ୍ୟମରେ ସେଇଟା ମଧ୍ୟ ଗୋଟେ ଆଶ୍ରମ ବୋଲି କୁହାଯାଉଛି। କାହିଁକି ନା ସେ ଯେଉଁ ଯିଏ ଯେକୌଣସି ଆଶ୍ରମରେ ଥାଆନ୍ତୁ ନା କାହିଁକି ସେ ଆଶ୍ରମରେ ରହିକରି ଭଗବାନଙ୍କର ନିଜ ନିଜ ଯେଉଁ ଆଶ୍ରମରେ ଯେଉଁ କାର୍ଯ୍ୟ ରହିଛି ସେ ଆଶ୍ରମରେ କାର୍ଯ୍ୟ କରି ଭଗବାନଙ୍କର ଆରାଧନା କରିବା ତାହେଲେ ସେ ତାକୁ ଆଶ୍ରମ ବୋଲି କୁହାଯିବ। କିନ୍ତୁ ଯଦି ଆମେ ଗୃହସ୍ଥ ଆଶ୍ରମ ରହିଲେ କିନ୍ତୁ ଭଗବାନଙ୍କ ପୂଜା ଆରାଧନା କରୁନେ ତାହେଲେ ତାକୁ ଗୃହ ମେଧି ବୋଲି କୁହାଯାଉଛି। ତେଣୁ ଏଠି କୁହାଯାଉଛି ଯେ ବ୍ରହ୍ମଚର୍ଯ୍ୟ ଗୃହସ୍ଥ ମଧ୍ୟ ବ୍ରହ୍ମଚର୍ଯ୍ୟ ରହିପାରେ କେତେବେଳେ ଯଦି ସେମାନେ ଯଦି ନିଜର ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀଙ୍କ ସହିତ ସଙ୍ଗ କରିବେ ନାହିଁ ତାହେଲେ ସେଟାକୁ ମଧ୍ୟ ବ୍ରହ୍ମଚାରୀ ସ୍ତର ବୋଲି କୁହାଯିବ ପ୍ରପାଦନରେ ତାଙ୍କ ଭାଗବତରେ କହୁଛନ୍ତି। ତେଣୁ ବ୍ରହ୍ମଚର୍ଯ୍ୟ ଅହିଂସା ଅହିଂସା ସାଧାରଣତଃ ଆମେ ବୁଝୁଛେ ଯେ ଏଇ ଯେଉଁ ପଶୁ ହତ୍ୟା ଇତ୍ୟାଦି ରହୁଛି ସେଇଟାକୁ ହିଂସା କରାହେଉଛି ଏବଂ ସେଇଟାକୁ ଯଦି ବନ୍ଦ କରାଯିବ ତାହେଲେ ସେଇଟାକୁ ଅହିଂସା ବୋଲି କୁହାଯିବ। କିନ୍ତୁ ତାର ଆଉ ଗୋଟେ ବ୍ୟାପକ ଅର୍ଥ ପ୍ରଭୁପାଦ ମହାରାଜ ଦେଇଛନ୍ତି। ଅହିଂସା କହିଲେ ଯେ ଜଣଙ୍କର ଯେଉଁ ଉନ୍ନତି ଘଟୁଛି ଭୌତିକ ଜଗତରେ ଏଭଳି ବ୍ୟବସ୍ଥା କରାଯାଇଛି ସମସ୍ତେ ନିମ୍ନରୁ ଉଚ୍ଚ ସ୍ତରକୁ ଯାଉଛନ୍ତି ଆସ୍ତେ ଆସ୍ତେ। ଯେମିତି ଜଳଯାନ ଅବଲକ୍ଷାଣୀ ପ୍ରଥମେ ଜଳଜୀବ ପ୍ରାପ୍ତ ହେଉଛନ୍ତି ତାପରେ ସ୍ଥାବର ଜୀବନ ପ୍ରାପ୍ତ ହେଉଛନ୍ତି ତାପରେ କୃପ ଛୋଟ ଛୋଟ କୃମି କୀଟପତଙ୍ଗ ଇତ୍ୟାଦି ଜୀବନ ପ୍ରାପ୍ତ ହେଉଛନ୍ତି ତାପରେ ପକ୍ଷୀ ଜୀବନ ପ୍ରାପ୍ତ ହେଉଛନ୍ତି ତାପରେ ପଶୁ ଜୀବନ ପ୍ରାପ୍ତ ହେଉଛନ୍ତି ତାପରେ ସେମାନେ ମାନବ ଜୀବନ ପ୍ରାପ୍ତ ହେଉଛନ୍ତି। ତେଣୁ ମାନବ ଜୀବନ ପ୍ରାପ୍ତ ହେଲା ପରେ ମଧ୍ୟ ତାର ଉର୍ଦ୍ଧକୁ ରହୁଛି କ'ଣ ନା ସେମାନେ ଆସ୍ତେ ଆସ୍ତେ ଏଇ ତ୍ରିଗୁଣ ଏଇ ଯେଉଁ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବା ପାଇଁ ତା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ଭଗବାନ ବ୍ୟବସ୍ଥା କରିଛନ୍ତି। କିନ୍ତୁ ସେଥିରେ ଯେଉଁମାନେ ବାଧା ଦେଉଛନ୍ତି ଅର୍ଥାତ୍ ଜଣଙ୍କର ଆଧ୍ୟାତ୍ମିକ ଉନ୍ନତିରେ ଯେଉଁମାନେ ବାଧା ଦେଉଛନ୍ତି ସେଇଟାକୁ ମଧ୍ୟ ଅହିଂସା ବୋଲି କୁହାଯାଉଛି। ପ୍ରଭୁପାଦ ମହାରାଜ ଗୋଟେ ଥରେ ଯେତେବେଳେ ଗୋଟେ ହିଂସା ଅହିଂସା ଉପରେ ଯେତେବେଳେ ଗୋଟେ ଗୋଟେ ଥିଲା ମିଟିଂ ଗୋଟେ ହେଉଥିଲା ବା ଗୋଟେ ସଭା ହେଉଥିଲା ସେଇଠି ପ୍ରଭୁପାଦ ମହାରାଜ ଯେତେବେଳେ ତାଙ୍କୁ ନିମନ୍ତ୍ରଣ କରିଥିଲେ ଅହିଂସା ଉପରେ ଭାଷଣ ଦେବା ପାଇଁ ସେତେବେଳେ ସେ ଏ କଥା କହିଥିଲେ ଯେ ଅନ୍ୟମାନଙ୍କର ଯେଉଁ ଆଧ୍ୟାତ୍ମିକ ଉନ୍ନତିରେ ବାଧା ଦେବା ସେଇଟା ମଧ୍ୟ ଅହିଂସାରେ ଯାଉଛି। ତେଣୁ ଅହିଂସା ଆଧ୍ୟାତ୍ମିକ ଉନ୍ନତିରେ ଯଦି ଆମେ ବାଧା ଦେବା ତାହେଲେ ସେଇଟା ହିଂସା ଯାଉଛି ଯଦି ବାଧା ନ ଦେବା ତାହେଲେ ସେଇଟା ପ୍ରକୃତ ଅହିଂସା ହବ। ତେଣୁ ବର୍ତ୍ତମାନ ଆମେ ଦେଖୁଛେ ସାରା ମାନେ ଚାରିଆଡ଼େ ଆମର ଏଇ ଆଧ୍ୟାତ୍ମିକ ଉନ୍ନତି ବାଧା ଦେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହେଇଛି ଯାହା ସବୁ ବର୍ତ୍ତମାନ ଚାଲିଛି ସବୁ ବିଭିନ୍ନ ପ୍ରକାର ସିନେମା ଥିଏଟର ଇତ୍ୟାଦି ବିଭିନ୍ନ ପ୍ରକାର ଯେଉଁ ସବୁ ରହିଛି ଏହାଦ୍ୱାରା ଆମର ଆଧ୍ୟାତ୍ମିକ ଉନ୍ନତି ବାଧାପ୍ରାପ୍ତ ହେଉଛି। ତେଣୁ ଏଇସବୁ ହିଂସା ଚାରିଆଡ଼େ ଆଚରଣ କରାଯାଉଛି। ତେଣୁ ଏଇଥିରେ ଯେଉଁମାନେ ଆଧ୍ୟାତ୍ମିକ ଉନ୍ନତିରେ ବାଧା ପ୍ରଦାନ ନ କରିବା ତାହେଲେ ସେମାନେ ହେଉଛନ୍ତି ପ୍ରକୃତ ଅହିଂସା ଆଚରଣ କରୁଛନ୍ତି ବୋଲି କୁହାଯିବ ଏବଂ ଇଏ ହେଉଛି ଶାରୀରିକ ତପସ୍ୟା ଇଏ ହେଉଛି ଶାରୀରିକ ତପସ୍ୟା। ତେଣୁ ଏଇଭଳି ଭାବରେ ଅନେକ ମଧ୍ୟ ତପସ୍ୟା ରହିଛି। ପ୍ରଥମ ସ୍କନ୍ଧରେ ରାଜା ରଘୁବନଙ୍କୁ ମଧ୍ୟ ଜଡ଼ଭରତ ମଧ୍ୟ ତାଙ୍କର ଉପଦେଶ ପ୍ରଦାନ କରିଛନ୍ତି। ସେଥିରେ ମଧ୍ୟ ସେ କହିଛନ୍ତି ରଘୁବଣୀ ତତ୍ତପସା ନ ଜାତି ନ ତେଜୟା ନିର୍ବାପଣା ଗୃହାଦ୍ବା ନ ଛନ୍ଦସା ନୈବ ଜଳାଗ୍ନି ସୂର୍ଯ୍ୟ ବିନା ମହତ୍ ପାଦ ରଜଭିଷେକ। ତପସ୍ୟା ବିଷୟରେ ଯେତେବେଳେ କୁହାଯାଉଛି ସାଧାରଣତଃ ତପସ୍ୟା କହିଲେ ଯେଉଁମାନେ ଖରାଦିନେ ଖରା ହେଉଛି ମାନେ ଗରମ ହେଉଛି କିନ୍ତୁ ସେମାନେ ଚାରିପଟେ ନିଆଁ ଜାଳିକି ଭିତରେ ବସିକି ତପସ୍ୟା କରୁଛନ୍ତି ଇଏ ମଧ୍ୟ ଗୋଟେ ତପସ୍ୟା। ଏବଂ ଥଣ୍ଡା ଶୀତ ଦିନ ଆସିଲା ଥଣ୍ଡା ହେଉଛି କିନ୍ତୁ ସେଠି ମଧ୍ୟ ସେମାନେ ବହୁତ ଥଣ୍ଡା ଜଳରେ ବୁଡ଼ିକିରି ତପସ୍ୟା ଭଗବାନଙ୍କ ବିଷୟରେ ଚିନ୍ତା କରୁଛନ୍ତି ଇଏ ମଧ୍ୟ ଗୋଟେ ତପସ୍ୟା। ଏହିଭଳି ଭାବରେ ଅନେକ ତପସ୍ୟା ରହିଛି ଶାରୀରିକ ତପସ୍ୟା। ତେଣୁ ଆମର ବିଶେଷ ଭାବରେ କଳିକାଳରେ ଚାରୋଟି ଯେଉଁ ବିଧିନିଷେଧ ରହିଛି ଇଏ ଗୋଟେ ତପସ୍ୟା। ଆମର ଯେଉଁ କହିବା ହେଉଛି ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଏଇ ଚାରୋଟି ଜିନିଷ ଯଦି ଆମେ ଦୂରେଇ ରହିପାରିବା ତାହେଲେ ଇଏ ହଉଛି ଏତିକି ତପସ୍ୟା ହଉଛି ଆମ ପାଇଁ ଯଥେଷ୍ଟ। ଦ୍ୱିତୀୟ କହିଲେ ଯୋଉମାନେ ଜୁଆ ଖେଳ ଇତ୍ୟାଦି କରୁଛନ୍ତି, ଏବଂ ପାନ କହିଲେ ଯେତେ ନିଶାଦ୍ରବ୍ୟ ଅଛି, ଚା ପାନ ବିଡ଼ି ସିଗରେଟ ମଦ ଗନ୍ଧି ଭାଙ୍ଗ ଯାହା ପ୍ରକାର ସେତେ ସବୁ ନିଶାଦ୍ରବ୍ୟ ଅଛି। ଏବଂ ସ୍ତ୍ରୀଙ୍କୁ କହିଲେ ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ସୁନା କହିଲେ ଯୋଉ ଜୀବ ହତ୍ୟା ହେଉଛି ବା ଆମିଷ ଭକ୍ଷଣ ହେଉଛି। ଏଇ ଚାରୋଟି ଜିନିଷରୁ ଯଦି ଆମେ ଦୂରେଇ ରହିପାରିବା, ଏବଂ ଆମର ଇସ୍କନରେ ଯୋଉ ବ୍ୟବସ୍ଥା କରାଯାଇଛି ମଙ୍ଗଳ ଆଳତି ଭୋର ଯୋଉ ରହିଛି, ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବ ସମୟଟା ହେଉଛି ବ୍ରହ୍ମ ମୁହୂର୍ତ୍ତ, ତେଣୁ ଏହି ସମୟରେ ସତ୍ୟଗୁଣର ପ୍ରଭାବଟା ଅଧିକ ରହିଛି। ସତ୍ୟ ରଜ ତମ ତ୍ରିଗୁଣର ପ୍ରଭାବ ବିଭିନ୍ନ ସମୟ ରହୁଛି, ଦିନ ହୋଇଗଲେ ରଜଗୁଣର ପ୍ରଭାବଟା ଅଧିକ ରହୁଛି, ଏବଂ ସନ୍ଧ୍ୟାବେଳେ ତମ ଗୁଣର ପ୍ରଭାବଟା ଅଧିକ ରହୁଛି। ତେଣୁ ଏଇ ଯେଉଁ ତ୍ରିସନ୍ଧ୍ୟା ଯେଉଁ ରହୁଛି ଭୋର ସମୟଟା, ବିଶେଷ ଭାବରେ ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବ ସମୟଟା ହେଉଛି ମଙ୍ଗଳ ସମୟ ବା ମଙ୍ଗଳ ଆଳତିର ସମୟ, ସେ ହେଉଛି ବ୍ରହ୍ମ ମୁହୂର୍ତ୍ତ। ତେଣୁ ସେହି ସମୟରେ ଆମେ ଯଦି ମଙ୍ଗଳ ଆଳତି ମାନେ ଦେଢ଼ ଘଣ୍ଟା ପୂର୍ବରୁ ଉଠି ମାନେ ସ୍ନାନ ଇତ୍ୟାଦି ସାରି ମଙ୍ଗଳ ଆଳତି ଯୋଗ ଦେବା, ଭଗବାନଙ୍କୁ ପୂଜାପାଠ କରିବା, ଜପ କରିବା, ଏସବୁ ଜିନିଷ କଲେ ତାହେଲେ ସିଏ ହେଉଛି ଗୋଟେ ତପସ୍ୟା। ସେ ଏଇ ଚାରୋଟି ଜିନିଷ ଏବଂ ମଙ୍ଗଳ ଆଳତି ବା ସକାଳ ଭୋରୁ ଉଠିବା, ଏଇ ପାଞ୍ଚଟି ଜିନିଷକୁ ଯଦି ଆମେ ଆଚରଣ କରିପାରିବା, ଏବଂ ଏକାଦଶୀ ଆଜି ଏକାଦଶୀ ବହୁତ ଆମର ଭକ୍ତମାନେ ସବୁ ଗତ ଉପବାସ କରିଛନ୍ତି, ତେଣୁ ଇଏ ହେଉଛି ଶାରୀରିକ ତପସ୍ୟା କଳିକାଳ ପାଇଁ ଏଇ ଚାରୋଟି ପାଞ୍ଚଟି ବା ଛଅଟି ତପସ୍ୟାକୁ ରେକମେଣ୍ଡ କରାଯାଇଛି ମହାପ୍ରଭୁ ମାନେ ଆମର ମହାପ୍ରଭୁଙ୍କ ଧାରାରେ ଶ୍ଳୋକ ପ୍ରଭୁପାଦ ମହାରାଜ ଏଇସବୁ ବ୍ୟବସ୍ଥା କରିଛନ୍ତି। ତେଣୁ ଆମେ ଯଦି ଏତିକି ବଜାୟ ରଖିପାରିବା ବା ଏତିକି ଜିନିଷ ଆମେ ଯଦି କରିପାରିବା ପାଳନ କରିପାରିବା ତାହେଲେ ଇଏ ଦ୍ୱାରା ମଧ୍ୟ ଆମେ ଶାରୀରିକ ତପସ୍ୟା କରିପାରିବା। ତେଣୁ ଏହାପରେ ମାନସିକ ତପସ୍ୟା ଏବଂ ବାଚିକ ତପସ୍ୟାରେ ସେ ବର୍ଣ୍ଣନା କରାଯିବ, ଏବଂ ଏହି ତିନୋଟି ତପସ୍ୟା ମଧ୍ୟ କିଭଳି ସତ୍ୟଗୁଣରେ କିଭଳି ଜଣେ ଯେଉଁମାନେ ଏଇସବୁ ତପସ୍ୟା କରୁଛନ୍ତି ଫଳ ଆକାଂକ୍ଷା ନ ରଖି ବା ଅନ୍ୟ କୌଣସି ମାନ ପୂଜା ଲାଭ ପ୍ରତିଷ୍ଠା ଏସବୁ ଜିନିଷ ସନ୍ଧ୍ୟା ପର ତତ୍ତମ ତପସ୍ତି ବିଦେଇ ନ ରହି ଫଳାକାଂକ୍ଷୀ ବୋଲି ଯୁକ୍ତି ସାତ୍ତ୍ୱିକ ପରିଚ୍ଛେଦ, ଏହିସବୁ ବିଭିନ୍ନ ପ୍ରକାର ସାତ୍ତ୍ୱିକ ମଧ୍ୟ ରହିଛି। ପୁଣି ଏହିସବୁ ତପସ୍ୟା ମଧ୍ୟ ରାଜସିକ ତପସ୍ୟା ରହିଛି, ଯେମିତି ଏହିଭଳି ଭାବେ ତପସ୍ୟା ହିରଣ୍ୟକଶିପ କରୁଥିଲେ ବା ରାବଣ ଇତ୍ୟାଦି ଏମାନେ ସବୁ ବିଭିନ୍ନ ରାକ୍ଷସମାନେ ମଧ୍ୟ ଏହିଭଳି ତପସ୍ୟା ସବୁ କରିଛନ୍ତି, କିନ୍ତୁ ଏହି ତପସ୍ୟା ଯେଉଁ କରୁଛନ୍ତି ଏଇଟା ତାଙ୍କର କିଛି ଲାଭ ପୂଜା ପ୍ରତିଷ୍ଠା ଏହିସବୁ ପାଇଁ ସେମାନେ କରୁଛନ୍ତି, ଭଗବାନଙ୍କ ଉଦ୍ଦେଶ୍ୟରେ କରୁନାହାନ୍ତି। ତେଣୁ ଇଏ ହେଉଛି ରାଜସିକ ତାମସିକ ଏସବୁ ତପସ୍ୟା ଭିତରେ ଭଗବାନ ଆପରେ ପରେ ଶ୍ଳୋକରେ ବର୍ଣ୍ଣନା କରିବେ। ତେଣୁ ଆମେ ଏଇଠି ଭଗବତ ଗୀତା ଜୟ ଶ୍ରୀମଦ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ।